ପ୍ରାୟ ଫଗୁଣ ମାସ ଶେଷ ସରିକି ଉଦୁଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା। ଷାଠିଏ ବର୍ଷର ବୁଢ଼ା, ଦାନ୍ତ ଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳ ଗୁଡ଼ାକ ବି ପାଚି ଧୋବ ଫରଫର ଦିଶୁଛି। ବୁଢ଼ା ମୁଣ୍ଡରେ ଗୋଟେ ଟୋକେଇ, ଧୂଳିରେ ଆଣ୍ଠୁ ଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହିଯାଉଛି। ଗାଁ ମୁଣ୍ଡରେ ଗୋଟେ ଘର, ପକ୍କା ପିଣ୍ଡା, ସାତଶିଣିଆ ଛପର ଘର, ଜାଉଁଳି କବାଟ। ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇଦେଇ ନତକାରି ବସି ପଡ଼ିଲା। କିଛି କ୍ଷଣ ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା। ଦାସୀ ବୁଢ଼ାକୁ ଚିହ୍ନେ, ପଚାରିଲା, କି ହୋ ଶଙ୍ଖାରୀ ପୁଅ, ଶଙ୍ଖା ଆଣିଛ କି? ବୁଢ଼ା ଉତ୍ତର ଦେଲା, ହଁ। ପୁଣି କହିଲା, ଝିଅ ପାଣି ଟୋପାଏ ଦିଅନ୍ତୁନି, ବୁଢ଼ା ମଣିଷ ଖରାରେ ତଣ୍ଟି ଶୁଖିଗଲାଣି। ଦାସୀ ପାଣି ଆଣିବାକୁ ଚାଲିଗଲା। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ ଗଳ୍ପ ବୁଢ଼ା ଶଙ୍ଖାରୀ, ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର। କିଛି କ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରିଆସି ବୁଢ଼ା ପାଖରେ ଥୋଇଦେଲା। ବୁଢ଼ା ଉପରକୁ ଆ କରି ଢକ୍ ଢକ୍ କରି ଅଧ ଲୋଟାଏ ପାଣି ଟେକିଦେଲା। ପାଣି ପିଇସାରି ବୁଢ଼ା ଚୌରସ ନିଶ୍ୱାସଟାଏ ମୁହଁ ବାଟେ ପକାଇ କହିଲା, ଝିଅ ତୋର ବଡ଼ ଧରମ ହେଲା। ଦାସୀ କହିଲା, ହଉ ହେଲା ତ ପଛକେ, ଚାଲ ବୋହୁ ସାନ୍ତାଣୀ ଡାକୁଛନ୍ତି, କେମିତିକା ଶଙ୍ଖା ଅଛି ଦେଖିବେ। ବୁଢ଼ା ଟୋକେଇଟି ନେଇ ଉଠିଲା। ସଦର ଦରଜା ପାରି ହେଲେ ଭିତରେ ପକ୍କା, ବାହାର ସାମ୍ନାରେ ଚୌପାଢ଼ି, ବାଁ ପାଖକୁ ଭିତରେ ଆଡ଼ ଦୁଆର। ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୁଟିଏ ଛିଡ଼ା ହୋଇଥିଲା। ବୁଢ଼ା ଯାଇ ଟୋକେଇଟି ଥୋଇଦେଇ ଛିଡ଼ା ହେଲା। ବୋହୁଟି ଧୀରେ ଧୀରେ ଦାସୀକୁ କହିଲା, କି ଶଙ୍ଖା ଅଛି ପଚାର ମ। ଦାସୀଟି ଟିକେ ମୁଖରା କହିଲା, ଛି କର ବୁଢ଼ା ମିଣିପୁଟାକୁ ଲାଜ, ନିଜେ ଟୋକେଇରୁ ଆସି ଦେଖୁନାହଁ। କଥାଟା ମନକୁ ଆସିଲା। ବୋହୁଟି ଓଢ଼ଣା ଅଧେ ଟେକିଦେଇ ମୁର୍କି ମୁର୍କି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା। ବୋହୁର ମୁହଁ ଦିଶିଗଲା, ମୁହଁଟି ଚକି କାଟିଦେଲା ପରି, ଚମ୍ପା ଫୁଲ ପରି ଗୋରା, ଚାରି ଆଙ୍ଗୁଳ ଓଷାର ନାଲି ତହିଁରି ମୟୂର କଣ୍ଠିରି କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି। ତା ଭିତରେ ଦେଇ ବୋହୁଟିର କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି ଫୁଟି ଦିଶୁଛି। ବୁଢ଼ାର ଆଖି ପୁରି ଉଠିଲା। ଏଡ଼େ ସୁନ୍ଦର, ଏଡ଼େ ନିକ ବୋହୁଟିଏ ସେ କେବେ ଦେଖିନାହିଁ। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ, ଏକା ଧ୍ୟାନରେ ବୋହୁଟିକୁ ଚାହିଁ ରହିଲା। ବୁଢ଼ାର ଇଚ୍ଛା କ'ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳେ କେ ବୁଢ଼ା ମୁହଁ ପିଠାଇ କହିଲା, ମା କି ଶଙ୍ଖା ନେବୁ ନେ, ମା ବୋଲି ଡାକିଦେଲା କ୍ଷଣି ବୁଢ଼ାର ଛାତି କୁଣ୍ଠେମୋଟ ହୋଇଗଲା। ବୋହୁଟି ଲାଜ ଛାଡ଼ିଦେଇ କହିଲା, ଆସମାନ ତାରା ଶଙ୍ଖା ଅଛି। ଓହ, ଏଡ଼େ ମିଠା କଥା, ଏପରି କଥା ତ କେହି କହେ ନାହିଁ। ବୁଢ଼ାର କାନରେ ସେ ସ୍ୱରଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢ଼ା କହିଲା, ନା ରେ ମା, ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛା ମାଳିଆ, ଚୁନଟିପି ଏହିସବୁ ଅଛି, ଏଥିରୁ ଯାହା ନବୁ ନେ ମା, ମୋ ଆସମାନ ତାରା ତିଆରି ହେଲେ ଆଣିଦେବି। ବୋହୁଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା। ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ। ଏହି ସମୟରେ ବୁଢ଼ା କହିଲା, ଦେ ମା ହାତ ଦେ, ମୁଁ ଶଙ୍ଖା କଛି ଦିଏ। ବୋହୁଟି ହଠାତ୍ ହାତ ବଢ଼ାଇ ଦେଉଛି ବା କିପରି, ଟିକେ ଇତସ୍ତତ କଲା। ବୁଢ଼ା କହିଲା, ମା ମତେ ଲାଜ କରୁଛୁ, ମୁଁ ପରା ତୋର ପୁଅ, ପୁଅକୁ ମା ଲାଜ କରେ ନା। ଦାସୀ ଏହି ସମୟରେ ଠୋ ଠୋ କରି ହସିଦେଇ କହିଲା, ବୋହୁ ସାନ୍ତାଣୀ, ଆଚ୍ଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ। ବୋହୁଟି ପୁଣି ହସିଦେଇ କହିଲା, ଦୂର। ବୋହୁଟି ହାତ ବଢ଼ାଇ ଦେଲା, କେଡ଼େ ଟିକିଏ ନିକ ହାତଟି, କେତେ ସୁନ୍ଦର ଗୋଲ ଆଙ୍ଗୁଳି ଗୁଡ଼ିକ ଚମ୍ପା କରିପରି, ପାପୁଲିଟି ଟୁଲ ଟୁଲ ହେଉଛି, ଶଙ୍ଖା ଗୁଡ଼ିକ କି ସୁନ୍ଦର ଦିଶୁଛି। ଏ କ'ଣ ମଣିଷର ହାତ ନା କେହି କାରିଗର ଠାକୁର ଗଢ଼ିଛି। ସେ ହାତକୁ ବୁଢ଼ା ତାର ମଳିଆ ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ। ତାପରେ ବାଁ ହାତରେ ଥିର କରି ହାତଟିକୁ ଧରି ଶଙ୍ଖା କଚିବାକୁ ଲାଗିଲା। ଏ ହାତ ଶଙ୍ଖାରେ କାଳେ କଟିଯିବ, ରକ୍ତ ବାହାରି ପଡ଼ିବ ଯେ, ପୁଣି ଟିକିଏ ରହିଲା। ପୁଣି ଶଙ୍ଖାପଟି ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ ଅତି ସାବଧାନତାର ସହିତ ସେ ପଟିକ କଛି ନେଲା। ସେ ହାତ ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁନଥାଏ, ଯେପରି ତାର ଜୀବନର ସମସ୍ତ ସୁଖ ସମସ୍ତ ଆଶାର ସେଇଠାରେ ତୃପ୍ତି। ସେ ହାତକୁ ପୁଣି ଛାଡ଼ିଦେବାକୁ ହେଲା। ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏମିତି ହାତରେ ଶଙ୍ଖା ପିନ୍ଧନ୍ତି କି। ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଗଲେ। ଶାଶୁଙ୍କୁ ଦେଖି ବହୁତି ଓଢ଼ଣା ଟାଣି ଦେଇ ପଳାଇଗଲା। ଶାଶୁ ଦାସୀକୁ ପଚାରିଲେ, କି ଲୋ, ଶଙ୍ଖା କିଣୁଥିଲ କି? ଦାସୀ କହିଲା, ହଁ, ବୋହୁ ସାଆନ୍ତାଣୀ ଏଇ ମୁଠାକୁ ନେବେ ବୋଲି କହିଛନ୍ତି। ଶାଶୁ କହିଲେ, ଦାମ କେତେ? ବୁଢ଼ା କହିଲା, ଶଙ୍ଖା ମୁଠାକର କି ଦାମ ଯେ? ଶାଶୁ କହିଲେ, ଫେର କେତେ ଦେବି? ବୁଢ଼ା, ମାଠୁ ମୁଁ କଣ ଦାମ ନେବି? ଶାଶୁ ଦାସୀକୁ ପଚାରିଲେ, କିଲୋ ମା କଣ କିଲୋ? ଦାସୀ ହସି ହସି କହିଲା, ସେଇ ପିଲାଟି ବୋହୁ ସାଆନ୍ତାଣୀଙ୍କର ପୁଅ ହୋଇଛି। ଶାଶୁ ବି ହସିଲେ, କହିଲେ, ଆଚ୍ଛା ଆଚ୍ଛା, ଏଥର ଦାମ ନେଇଥାଅ, ଆର୍ଥରକୁ ପଛେ ଖାଲି ଦେଇଦେଇଯିବ, ତମେ ଗରିବ ଲୋକ। ବୁଢ଼ା, ନା ନା, ମୋ ମାକୁ ମୁଁ ତ ଦେଇଛି, ମୁଁ ଆଉ ଦାମ ନେବି ନାହିଁ, ଶଙ୍ଖା ମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ। ଏହା କହି ଶଙ୍ଖାରି ଶଙ୍ଖା ମୁଠାକ ରଖିଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା। ଆଉ ଡାକିଲେ ଶୁଣିଲା ନାହିଁ। ଦାସୀ ପଛରେ ଗୋଡ଼ାଇଗଲା, କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ। ସେଇଦିନଠାରୁ ସେ ବୁଢ଼ା ଶଙ୍ଖାରି ଦୁଇ ଦିନ ତିନି ଦିନରେ ଥରେ ସେ ଗାଁକୁ ଆସେ। ଶଙ୍ଖାଟା କଣ ଗୋଟେ ନିତ୍ୟାନି ଦରବ ଯେ, ଲୋକେ ରୋଜ କିଣିବେ? ଅକାଳେ ସକାଳେ ପୁନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ। ବୁଢ଼ାଟା ଖାଲି ଘର ଘର ବୁଲିଯାଏ, କିନ୍ତୁ ଶଙ୍ଖା ବିକ୍ରିତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ। ସିଏ ଆସେ ତାର ସେହି ନିଜ ମାଆଟିକୁ ଦେଖିବା ପାଇଁ। କେଉଁଦିନ ଆସେ କାହାରିକୁ ନ କହି ଦୁଆର ଯାକେ ଚାଲି ଆସେ। ବୋଝ ରଖିବାକୁ ହୁଏ ନାହିଁ, ପାଟି କରି ଡାକିଦିଏ, ନୂଆ ଶଙ୍ଖା ନବ ମା, ନୂଆ ଶଙ୍ଖା ନବ। ତା ପାଟି ଶୁଣିଲା କ୍ଷଣି ବୋହୁଟି କୁଆଡ଼େ ଥାଏ ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ। ବୁଢ଼ା ଟିକିଏ ଅନାଏ, ଚାହିଁଦେଲା କ୍ଷଣି ବୁଢ଼ାର ମନ ପୁରି ଉଠେ। ପଚାରେ, ମା, ଆଉ ଶଙ୍ଖା ନବୁ? ବୁଢ଼ାର ଇଚ୍ଛା କାଳେ ନବାକୁ କହିବ, ତାହେଲେ ତା ମାର ଚମ୍ପା ଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କଛିଦେବ। କିନ୍ତୁ ବୋହୁଟି ମୁଣ୍ଡ ହଲାଇ ଦିଏ, ବୁଢ଼ା ଫେରିଯାଏ। ଦିନେ ଦିନେ ଯଦି ବୋହୁଟିର ଆସିବାକୁ ଡେରି ହୁଏ, ସେ ଦାସୀଟି ହୁରି କରିଦିଏ, ବୋହୁ ସାଆନ୍ତାଣିଏ, ତମ ପୁଅ ଅଇଲାଣି। ବୁଢ଼ା ଦୁଇ ଚାରି ଥର ନୂଆ ଶଙ୍ଖା ନବ ବୋଲି ଡାକିଲାରୁ ତା ମାଟି ଆସି ଛିଡ଼ା ହୁଏ। ବୁଢ଼ା ଯେଉଁଦିନ ଆସେ ପ୍ରାୟ ଏହି କଥା, ଏହି ଅଭିନୟ ନୀତିନୀତି। ବୁଢ଼ା ଫେରିଲା ବେଳକୁ ଭାବେ, ମାର ଆସମାନ ତାର ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି। ଶେଷରେ ଠିକ କଲା, ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା ଲାଗି ଆସମାନ ତାର ମୁଠାଏ ଆଣିବି। ମା ନାଇବ, ମୋତେ ହାତ ଦେଖାଇବ, ମୁଁ ଶଙ୍ଖା କଛିଦେବି। ଏହା ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍ଫୁଲ୍ଲ ହୋଇଯାଏ। ବୁଢ଼ା ରଜ ସଂକ୍ରାନ୍ତିଙ୍କୁ ଚାହିଁ ରହିଥାଏ। ରଜ ସଂକ୍ରାନ୍ତିଟି ଏଥର ତାର ଭାରି ଆନନ୍ଦର ଦିନ। ତା ମା ଲାଗି ସେ ଆସମାନ ତାର ଶଙ୍ଖା ଆଣିବ, ମା କେଡ଼େ ଖୁସି ହେବ। ବୈଶାଖ ମାସ ହେଲା, ବୁଢ଼ା ଲୋକ, ସେତିକି ଖରାରେ ରୋଜ ରୋଜ ବାଟ ଚାଲା, ପାଣି ପିଆ, ଦେହରେ ସହିଲା ନାହିଁ। ବୁଢ଼ାକୁ ଜ୍ୱର ହେଲା, ଦେଖୁ ଦେଖୁ ଭାରି ବଡ଼ ଜ୍ୱର, ଗୋଡ଼ ହାତ ଫୁଲିଗଲା। ସମସ୍ତେ କହିଲେ ବୁଢ଼ା ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ, ସେ ସବୁବେଳେ ଭାବି ହେଉଥାଏ ଯେ କେଉଁଦିନ ସେ ମାଆକୁ ଦେଖିନାହିଁ, ସେଥିପାଇଁ ମନଟା ତାର ଆଉଟି ପାଉଟି ହେଉଥାଏ। ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖ ହୋଇଗଲା। ବୁଢ଼ା ଦୁଇ ମାସ ହେଲା ମାଆକୁ ଦେଖିବାକୁ ଯାଇନାହିଁ, ଚାଲି ପାରୁଥିଲେ ଯେମିତି ହେଲେ ଦେଖିବାକୁ ଆସୁଥାନ୍ତା, କିନ୍ତୁ ରଜକୁ ତ ଆସମାନ ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ। ବୁଢ଼ା ଅନେକ କଷ୍ଟରେ ଉଠି ନିଜ ହାତରେ ଶଙ୍ଖା ତିଆରି କଲା। ଆଉ କେହି କରିଦେଲେ କାଳେ ମାଆର ମନକୁ ନ ଆସିବ। ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା ସବୁ ଏଇ ଶଙ୍ଖାରେ ଲଗେଇଥିଲା। ଦିନର କାମ ଚାରିଦିନ ଲାଗୁ ପଛେ କାମଟି ଯେମିତି ସରସ ହେଉ, ରଜ ଦୁଇଦିନ ଥାଇ କାମ ଶେଷ ହେଲା। ମନ ଘେନି ଫଳ, ଏପରି ଗଢ଼ଣ ଶଙ୍ଖା ତା ଜୀବନରେ ତା ହାତରେ କେବେ ବି ଉତୁରି ନାହିଁ। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି, ତା ମା ହାତକୁ ଏ ଶଙ୍ଖା ମୁଠିକ ଖୁବ୍ ମାନିବ। ରଜ ଆଗ ଦିନ ପହିଲି ରଜ, ଆଜି ଝିଅ ବୋହୂଏ ନୂଆ ଶଙ୍ଖା ନୂଆ ଶାଢ଼ୀ ପିନ୍ଧନ୍ତି। ରାତି ସାରା ବୁଢ଼ାକୁ ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁ ନାହିଁ, କ'ଣ କରିବି, ଆଉ କିଏ ନେଇଗଲେ ତ ହେବ ନାହିଁ, ମାଆକୁ ଢେର ଦିନ ଦେଖି ନାହିଁ, ସତେ କ'ଣ ଏଥିରୁ ବଞ୍ଚିବି ଯେ, ଥରେ ଦେଖି ଆସେ, ଆଉ ମାଆର ସେହି ହାତରେ ଶଙ୍ଖା କଛିଦେବି। ମାଆର ହାତଟି ମନେ ପଡ଼ିଲା କ୍ଷଣି ବୁଢ଼ାର ଗଦାଏ ବଳ ଆସିଲା। ବୁଢ଼ା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖା ମୁଠିକ ଗାମୁଛାରେ ବାନ୍ଧି ବାହାରିଗଲା। ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲୁଥାଏ। ପାଞ୍ଚ କୋଶ ବାଟ ପହଞ୍ଚିଲା ବେଳକୁ ବେଳ ଗଡ଼ିଗଲାଣି। ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା ସେଇଠି ଛିଡ଼ା ହେଲା। ମନରେ କେତେ ଆନନ୍ଦ, କେତେ ଉତ୍ସାହ, ଡାକିଲା, ଶଙ୍ଖା ନବ? କେହି ଶୁଣିଲେ ନାହିଁ। ପୁଣି ଡାକିଲା, ମା ଲୋ, ଶଙ୍ଖା ନବୁ ପରା? ତେବେ ବି କେହି ଆସିଲେ ନାହିଁ। ବୁଢ଼ା ଅଧୀର ହୋଇପଡ଼ିଲା। ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ। ଥରେ ଡାକିଲେ ତ ତା ମା ଆସି ତୁଆର ବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା। ପୁଣି ଡାକିଲା, ମା, ମୁଁ ଆସିଛି, ଶଙ୍ଖା ଆଣିଛି ତୋ ପାଇଁ। ଏଇଥର ସାନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ଦାସୀ। ସାନ୍ତାଣୀକୁ ଦେଖି ବୁଢ଼ା କହିଲା, ମୋ ମା କାହିଁ, ମୁଁ ତା ପାଇଁ ଆସମାନ ତାର ଶଙ୍ଖା ଆଣିଛି, ରଜରେ ପିନ୍ଧିବ। ଦାସୀ ତ ଏତେବେଳେ ଖୁରି କରି କମ୍ପାଇ ଦିଅତାଣୀ, ସେ କିଛି କହିଲା ନାହିଁ। ସାନ୍ତାଣୀ ଧୀରେ ଧୀରେ କହିଲେ, ନା, ଶଙ୍ଖା ଲୋଡ଼ା ନାହିଁ। ବୁଢ଼ା କହିଲା, ନା ନା, ମୁଁ ମୋ ମା ଲାଗି ପଡ଼ ଶରଧାରେ ଆଣିଛି। ସାନ୍ତାଣୀ, ନା, ଶଙ୍ଖା କେହି ନେବେ ନାହିଁ, ଯା। ବୁଢ଼ା, ହେଉ, ଶଙ୍ଖା ନ ନେଲେ ନାହିଁ, ମୁଁ ମାଆକୁ ଥରେ ଡାକିଦିଅ, ମୁଁ ଦେଖିବି, କେଉଁଦିନ ଦେଖିନି। ସାନ୍ତାଣୀ କହିଲେ, ଦେଖା ହୋଇପାରିବ ନାହିଁ। ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା, ଦେଖା ହୋଇପାରିବ ନାହିଁ, ମୋ ମାଆକୁ ମୁଁ ଥରେ ଦେଖିପାରିବି ନାହିଁ। ବୁଢ଼ାର ଆଖି ଛଳ ଛଳ ହୋଇଉଠିଲା। ସେ କାନ୍ଦ କାନ୍ଦ ହୋଇ କହିଲା, ଥରୁଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ। ସାନ୍ତାଣୀ ଦାସୀକୁ କହିଲେ, ଯା, ବୋହୂକୁ ଡାକିଦେ। ଦାସୀ ଚାଲିଗଲା। କିଛି କ୍ଷଣ ପରେ ବୋହୂ ଆସି ଦୁଆର ପାଖରେ ଛିଡ଼ା ହେଲା। ସେଇଠି ସେ ସବୁଦିନ ଛିଡ଼ା ହୁଏ। ଆସିଲା ବେଳକୁ ଝୁମୁର ଝୁମୁର ହୋଇ ଚାଲି ଆସେ। ଛିଡ଼ା ହୋଇ ବୁଢ଼ାର ମୁହଁକୁ ଚାହିଁଦିଏ। ତାର ହସ ହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେ ନାହିଁ। ଆଜି ନିଶବ୍ଦରେ ଆସି ଛିଡ଼ା ହେଲା। ସେ ଚାରି ଆଙ୍ଗୁଳ ଲେଖାଏଁ ନାଲି ତହିଁରି ଶାଢ଼ୀ ନାହିଁ, କି କୁମ୍ଭ କିନାରା ଦକ୍ଷିଣୀ ପାଟ ନାହିଁ, ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା। ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା। ବୁଢ଼ା ଆଖି ବୁଜି ପକାଇଲା। ପୁଣି ଚାହିଁଦେଲା ବେଳକୁ ତାର ହାତଟି ଦିଶିଗଲା, ହାତରେ କିଛି ନାହିଁ। ବୁଢ଼ା ଭୋ ଭୋ କରି ରଡ଼ି କରି ଉଠିଲା। ବୋହୂଟି ଫେରିପଡ଼ି ଚାଲିଗଲା। ବୁଢ଼ା କହିଲା, ମାଲୁ, ମୁଁ ନମରି କାହିଁକି ତୋତେ ଦେଖିବାକୁ ଆସିଲି, ଏଇଆ ଦେଖିବା ଲାଗି, ଏଇଆ ଦେଖିବା ଲାଗି କିଲାନୁ ମା। ବୁଢ଼ା ଆଉ କହିପାରିଲା ନାହିଁ। ଗାମୁଛାରୁ ତାର ବଡ଼ ଯତ୍ନରେ ବଡ଼ ଶରଧାରେ ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା। ମୁଠାକ ଯାକ ଶଙ୍ଖା ଚୁନା ହୋଇଗଲା। ତହୁ ସେ ଏକା ମୁହାଁ ହୋଇ ଫେରି ଚାଲିଗଲା। ଦାସୀ ଓ ଶାଶୁ ରଡ଼ି କରି ଉଠିଲେ। ଶ୍ରୋତା ବନ୍ଧୁ, ଏଠି ଶେଷ ହେଲା ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ଗଳ୍ପ ବୁଢ଼ା ଶଙ୍ଖାରୀ। ରଚୟିତା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। କାନ୍ତ କୋମଳ ପଦାବଳୀରେ ଲକ୍ଷ୍ମୀକାନ୍ତଙ୍କର ରଚନାଗୁଡ଼ିକ ସମୃଦ୍ଧ ହେତୁ ତାଙ୍କୁ କାନ୍ତ କବି ବୋଲି ସମ୍ବୋଧନ କରାଯାଇଛି। ବ୍ୟଙ୍ଗ ବିଦ୍ରୁପ ମଧ୍ୟରେ ପାଠକ ମନରେ ବିମଳ ହାସ୍ୟ ସଞ୍ଚାର କରିବା ସହିତ ସମାଜ ସଂସ୍କାର ଭାବନା ସୃଷ୍ଟି କରିବା ତାଙ୍କର ସାହିତ୍ୟର ଅନନ୍ୟତା। କଥା ସାହିତ୍ୟ ଓ କାବ୍ୟ କବିତା କ୍ଷେତ୍ରରେ ତାଙ୍କର ସିଦ୍ଧି କାଳଜୟୀ। ଜୀବନ ସଙ୍ଗୀତ, ଜାତୀୟ ସଙ୍ଗୀତ, କଲ୍ଲୋଳ ଓ ଚଟକ ଚନ୍ଦ୍ରହାସ ଚମ୍ପୁ ବିବିଧ କବିତା ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କର କବି ପ୍ରତିଭାର ସ୍ୱାକ୍ଷର ନିହିତ। କଣାମାମୁ ଉପନ୍ୟାସ ଓ ବୁଢ଼ା ଶଙ୍ଖାରୀ ଗଳ୍ପ କାନ୍ତ କବିଙ୍କର ଅମ୍ଳାନ ସୃଷ୍ଟି। ହାସ୍ୟ ମଧୁର ବେଦନାର ଜୀବନ୍ତ ରୂପାୟନ ତାଙ୍କର କ୍ଷୁଦ୍ର ଗଳ୍ପ। ବନ୍ଦେ ଉତ୍କଳ ଜନନୀ ଜାତୀୟ ଗୀତିକାର ଭାବରେ ସେ ଓଡ଼ିଶାର ପ୍ରତ୍ୟେକ ଓଡ଼ିଆଙ୍କର ସ୍ମରଣୀୟ। ରକ୍ତର ସମ୍ପର୍କ ନଥାଇ ମଧ୍ୟ କିପରି ଅନାବିଳ ବାତ୍ସଲ୍ୟ ପ୍ରେମର ମମତା ପ୍ରଦର୍ଶନ କରାଯାଇଛି, ତାହା ହିଁ ବୁଢ଼ା ଶଙ୍ଖାରି ଗଳ୍ପର ମୁଖ୍ୟ କଥାବସ୍ତୁ।